ମୋ ନାଁ ପ୍ରଭାତ ପ୍ରଧାନ, ଭୁବନେଶ୍ୱର ୱାର୍ଡ ନମ୍ବର 19 ଅରୁଞ୍ଜ ନଗର ବାସିନ୍ଦା କହୁଛି। ଏଠି ମୁଁ 15-20 16-17 ବର୍ଷ ରହିଲିଣି। ମାନେ ବେଶିକି ସୁବିଧା କିଛି ମିଳୁନି, ମାନେ ରାସ୍ତା ଡ୍ରେନ କାମ ସେଗୁଡା କିଛି ସୁବିଧା ନାହିଁ। ତାପରେ ରାସ୍ତା ପାଇଁ ଆପ୍ଲାଏ କଲୁଣି, ରାସ୍ତା କାମ ହେଇପାରୁନି। ତାପରେ ଲାଟ୍ରିନ୍ ସୁବିଧା ଯୋଉ ଗଭର୍ଣ୍ଣମେଣ୍ଟ ତରଫରୁ ସ୍କିମ୍ ଆସିଥିଲା ସେଥିରେ ଆମକୁ ସୁବିଧା ମିଳୁନି। ତାପରେ ଷ୍ଟ୍ରିଟ୍ ଲାଇଟ୍ ଏଗୁଡାକୁ ଅସୁବିଧା ରହୁଛି, ରାତିରେ ଲୋକମାନେ ଯିବା ଆସିବା ବେଳେ ଅସୁବିଧା ହେଉଛି। ଏଗୁଡା ଯଦି ବେଶୀ ସମସ୍ତ ଗୁଡାକ ସୁବିଧା କରିବେ ତ ଆମେ ଖୁସି ହବୁ ଆଉ।